ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପାନାଠାରେ 3.2 mm ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ଅବଶିଷ୍ଟ ସ୍ଥାନରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିଛି। ଆମର ତା ସହିତ କିଛି ଅଞ୍ଚଳରେ ଘନ କୁହୁଡ଼ି ମଧ୍ୟ ଦୃଶ୍ୟମାନ, ଯେଉଁଟାକି ଉତ୍ତର ଉପକୂଳ ଓଡ଼ିଶାର ଆମର କେନ୍ଦ୍ରାପଡ଼ାରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା 50 meter ସହ ଘନ କୁହୁଡ଼ି, କଟକ ଏବଂ ପାରାଦ୍ୱୀପରେ ମଧ୍ୟ 100 meter ଦୃଶ୍ୟମାନ ଦୂରତା ସହିତ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ତା ସହିତ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ କିଛି ଅଞ୍ଚଳରେ ହାଲୁକା ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି। ଭୁବନେଶ୍ୱରରେ ମଧ୍ୟ ଆମର ହାଲୁକା ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ରହିଛି। ତା ସହିତ ବର୍ତ୍ତମାନ ଯଦି ଦେଖିବା, ଆମର ବର୍ତ୍ତମାନ ନିର୍ଦ୍ଦିଷ୍ଟ ଭାବରେ କୌଣସି ପାଣିପାଗର ପ୍ରଭାବ ନାହିଁ, ତେଣୁ ଆଗାମୀ 24 ଘଣ୍ଟା ଆମର ରାଜ୍ୟରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିବ। କିନ୍ତୁ ଉତ୍ତର ଆଭ୍ୟନ୍ତର ଓଡ଼ିଶାର କେତେକ ସ୍ଥାନରେ ଆମର ମେଘୁଆ ପାଗ ରହିବାର ସମ୍ଭାବନା ରହିଛି। ଆସନ୍ତାକାଲି ଠାରୁ ଆମର ଯେଉଁ ବର୍ତ୍ତମାନର ଗୋଟିଏ ଗୁରୁଚାପ ବଳୟ ସକ୍ରିୟ ରହିଛି, ତା ପ୍ରଭାବରେ ଆମର ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି, ଏବଂ ଯାହା ପ୍ରଭାବରେ ଆମର ଉତ୍ତର ଉପକୂଳ ଓଡ଼ିଶାର 24 ଘଣ୍ଟା ମଧ୍ୟରେ, ତା ସହିତ ଆମର ଯେଉଁ ରହୁଛି ଅନୁଗୁଳ, ଢେଙ୍କାନାଳ ଏବଂ ଖୋର୍ଦ୍ଧା, ତା ସହିତ ନୟାଗଡ଼, ପୁରୀ, କନ୍ଧମାଳ ଏସବୁ ଜିଲ୍ଲା ଗୁଡ଼ିକରେ ମଧ୍ୟ ଘନ କୁହୁଡ଼ି ପାଇଁ ଚେତାବନୀ ଜାରି କରାଯାଇଛି। ଡେ ଟୁରେ ମଧ୍ୟ ଦକ୍ଷିଣ ଉପକୂଳ ଓଡ଼ିଶା, ପାର୍ଶ୍ୱବର୍ତ୍ତୀ ଉତ୍ତର ଉପକୂଳରେ କଟକ, ଜଗତସିଂହପୁର ଏବଂ ଆମର ଯେଉଁଟା ରହୁଛି ଦକ୍ଷିଣ ଆଭ୍ୟନ୍ତରୀଣରେ କୋରାପୁଟ, ମାଲକାନଗିରି, ତା ସହିତ ଆମର ରାୟଗଡ଼ା ଏସବୁ ଜିଲ୍ଲାରେ ମଧ୍ୟ ଘନ କୁହୁଡ଼ି ପାଇଁ ଚେତାବନୀ ଜାରି କରାଯାଇଛି। ଆମର ଘୁର୍ଚ୍ଚା ବଳୟ ପ୍ରଭାବରେ ଯେଉଁ ପ୍ରଚୁର ମାତ୍ରାରେ ଜଳୀୟ ବାଷ୍ପ ପ୍ରବେଶ କରୁଛି, ତାର ସହିତ ଆମର ବାୟୁମଣ୍ଡଳ ଉପରି ଭାଗରେ ଏକ ନିମ୍ନଚାପ ରେଖା ମଧ୍ୟ ରହୁଛି। ଏହି ଦୁଇ ପ୍ରକାର ପାଣିପାଗ ପ୍ରତିକ୍ରିୟାଶୀଳ ହୋଇ 14, 15 ଏବଂ 16 ଏଇ ଯେଉଁ 3 ଦିନ ରହୁଛି, ରାଜ୍ୟରେ କିଛି ଅଞ୍ଚଳରେ ହାଲୁକା ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହୁଛି। 14 ତାରିଖରେ ମୁଖ୍ୟତଃ ଭାବରେ ଆମର ଉତ୍ତର ଆଭ୍ୟନ୍ତର ଓଡ଼ିଶାର ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଏସବୁ ଜିଲ୍ଲାରେ ଗୋଟେ କି ଦୁଇଟି ସ୍ଥାନରେ ଆମର ହାଲୁକା ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହିଛି। 15 ତାରିଖରେ ଆମର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଉତ୍ତର ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଉପକୂଳ ଓଡ଼ିଶା, ତା ସହିତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ରହିବ। ତା ସହିତ ଆମର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଜପତି ଏସବୁ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହୁଛି। 16 ତାରିଖରେ ଆମର ଦକ୍ଷିଣ ଉପକୂଳ ଓଡ଼ିଶା, ତା ସହିତ ଆମର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏସବୁ ଜିଲ୍ଲାରେ ମଧ୍ୟ କିଛି କିଛି ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହୁଛି। ଉତ୍ତର ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହୁଛି। 17 ତାରିଖଠାରୁ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିବ, ଯେହେତୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି ଏବଂ ବର୍ଷାର ସମ୍ଭାବନା ପାଇଁ ପୂର୍ବାନୁମାନ ଜାରି କରାଯାଇଛି। ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ, କିନ୍ତୁ ଦିନ ତାପମାତ୍ରା ଆମର 14 ତାରିଖ ପରଠାରୁ ସାମାନ୍ୟ ତଳକୁ ଖସିବାର ସମ୍ଭାବନା ରହିଛି, କାରଣ ବର୍ଷାର ପ୍ରଭାବ ପୂର୍ବାନୁମାନ ଜାରି କରିଛି। ଭୁବନେଶ୍ୱର ଏବଂ କଟକରେ ଆଜି ଦିନ ତମାମ ପାଗ ମୁଖ୍ୟତଃ ଶୁଖିଲା ରହିବ, ଦିନ ତାପମାତ୍ରା 31-32 ଡିଗ୍ରୀ ମଧ୍ୟରେ ସୀମିତ ରହିବାର ସମ୍ଭାବନା ରହୁଛି।